ଭିୟର୍ସ ଏମିତି ମିଠାଳିଆ ମଜା କଥା ଜାଣିବା ପାଇଁ ଆପଣମାନେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍କୁ ଭଲ କରି ଚିପି ଦିଅନ୍ତୁ, ଯାହାଦ୍ୱାରା ଆପଣମାନେ ଆମ ଚ୍ୟାନେଲର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇପାରିବେ।
ଡାର୍ଲିଂ, ଏ କ'ଣ କରୁଛ?
ପୁରଉଛି।
ଏ ପୁରଉଛ? ଏ କ'ଣ ପୁରଉଛ?
ଡବାରେ ଚାଉଳ ପୁରଉଛି।
ମୁଁ ଭାବିଲି ଆଉ କ'ଣ, ଆଉ
ତମକୁ ତ ସବୁ କଥା ଓଲଟ ଲାଗିବ।
ଆଚ୍ଛା ଡାର୍ଲିଂ, ତମକୁ ଯେତେବେଳେ ଫୋନ୍ କରୁଛି ତମେ ତ ସବୁବେଳେ ବିଜି ରହୁଛ। କେତେବେଳେ ହଲଉଛ, କେତେବେଳେ ପୁରଉଛ, ଏ ଫାଙ୍କା କେତେବେଳେ ରହୁଛ?
କାମ କିଛି ନଥିଲେ ଫାଙ୍କାରେ ବସୁଛି।
ଓହୋ, ତମେ ବାହା ହେଲା ପରେ ପୁରା ବଦଳି ଯାଇଛ, ମୋତେ ପୁରା ଭୁଲି ଯାଇଛ। ମୁଁ କିନ୍ତୁ ଏଠି ଅସମ୍ଭାଳ।
ହଉ, ଏବେ ମୁଁ ଫାଙ୍କା ହେଇଗଲି, କ'ଣ କହିବାର ଅଛି କୁହ।
ଏ କଥା କ'ଣ କି ଡାର୍ଲିଂ, ତମକୁ ଗୋଟେ ପ୍ରଶ୍ନ ପଚାରିବାର ଅଛି।
କି ପ୍ରଶ୍ନ?
ଆରେ ଟିକେ ଥୟ ଧର, ପଚାରୁଛି ମାନେ ତମେ ହିଁ ଏଇ ପ୍ରଶ୍ନର ଉତ୍ତର ସିଓର ଦେଇପାରିବ।
ଆଚ୍ଛା, ପଚାର ପଚାର।
ଆଚ୍ଛା କହିଲ, ବାହାଘର ପରେ ଝିଅମାନଙ୍କର କ'ଣ ବଢ଼େ?
ଛି, ଅସନା କଥା ମୁଁ କହିବିନି।
ଅସନା କଥା? ଏ କ'ଣ ଅସନା କଥା ଯେ କହିବନି?
ତମେ କ'ଣ ଜାଣିନ କ'ଣ ବଢ଼େ?
ଏ ଜାଣିନି ବୋଲି ତ ତମକୁ ପଚାରୁଛି, କାହିଁକି ନା ତମେ ବାହା ହେଇଛ ନା।
ଯା, ମୋତେ ଲାଜ ଲାଗୁଛି, ମୁଁ କହିବିନି।
କହିବନି ନୁହଁ, ତମେ କହିପାରିବ ନାହିଁ।
ତାହେଲେ ତମେ କୁହ।
ଶୁଣ, ବାହାଘର ପରେ ଝିଅଙ୍କର ଶାଶୁଘରେ ଦାୟିତ୍ୱ ବଢ଼େ।
ଇମା, ସତେ ତ ତମେ ଠିକ କହିଛ। ଦେଖୁନ, ବାପ ଘରେ ମୁଁ କୁଟା ଖଣ୍ଡକୁ ଦ୍ୱିଖଣ୍ଡ କରିନି, ହେଲେ ଏଠି ଖଟେ ଖଟେ ସ୍ୱାମୀ ଶ୍ୱଶୁର ସେବା କରି କରି ହାଲିଆ ହେଇଗଲିଣି।
ଯାହା ତ ନିଜେ ଦେଖିଲେ, ଆପଣ ଅନ୍ୟମାନଙ୍କୁ ଦେଖାଇବା ପାଇଁ ଏଇ ଭିଡ଼ିଓଟିକୁ ସେୟାର କରନ୍ତୁ, ଆଉ ସେଇ ଖୁସିରେ ଏଇଠି ରହିଲୁ ଦର୍ଶକ ବନ୍ଧୁ, ପୁଣି ଆସିବୁ ଆଉ ଏକ ନୂଆ ଅଧ୍ୟାୟ ସହିତ। ସେ ପର୍ଯ୍ୟନ୍ତ ଟିକିଏ କାଠି ହେଇଯାଆନ୍ତୁ।